ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଏବଂ ନେତୃତ୍ୱ ଦେଶକୁ ବିକାଶ ପଥରେ ଆଗେଇ ନେଉଛି କହିଲେ ରାଷ୍ଟ୍ରପତି। ମହିଳା ଓ ବାଳିକାମାନଙ୍କ ପାଇଁ ଅଧିକାର ଓ ନ୍ୟାୟ କାର୍ଯ୍ୟକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ସମୃଦ୍ଧି ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ। 1,02,00,000 ଉର୍ଦ୍ଧ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପୁରୀଠାରେ ପ୍ରଦାନ କରି କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରଠାରେ ପ୍ରତିଷ୍ଠା ହେବ CGHS ୱେଲନେସ୍ ସେଣ୍ଟର ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାତୀୟ ରଗ୍ବି ପ୍ରଥମ ଡିଭିଜନ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ 2 କ୍ୱାର୍ଟର ଫାଇନାଲ ମ୍ୟାଚ୍। ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ସଫଳତାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ନାରୀ ସଶକ୍ତିକରଣ ଏକ ସାମାଜିକ ଲକ୍ଷ୍ୟ ସହିତ ସ୍ଥାୟୀ ବିକାଶର ମୂଳଦୁଆ। ମହିଳାମାନେ ଶିକ୍ଷିତ, ଆତ୍ମବିଶ୍ୱାସୀ, ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ସ୍ୱନିଷ୍ପତ୍ତି ନେଇପାରିଲେ ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନ ଭୂମିକାରେ ସହାୟକ ହୋଇପାରିବେ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମହିଳା ଓ ବାଳିକାମାନଙ୍କ ପାଇଁ ଅଧିକାର, ନ୍ୟାୟ ଓ ତା'ର କାର୍ଯ୍ୟକାରିତା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ବିଶ୍ୱବ୍ୟାପୀ ମହିଳାଙ୍କ ଅଧିକାରକୁ ସୁଦୃଢ଼ କରିବା, ନ୍ୟାୟତା ସୁନିଶ୍ଚିତ କରିବା ଏବଂ ଲିଙ୍ଗଗତ ସମାନତା ପ୍ରତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଏହି ଦିବସ ଆଲୋକପାତ କରେ। 1975 ମିଳିତ ଜାତିସଂଘର ସାଧାରଣ ପରିଷଦ ଆଜିର ଦିନକୁ ମହିଳା ଦିବସ ଭାବେ ପାଳନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଶିକ୍ଷିତ ଏବଂ ସଶକ୍ତ ମହିଳାମାନେ ଏକ ପ୍ରଗତିଶୀଳ ରାଷ୍ଟ୍ରର ମୁଖ୍ୟ ସ୍ତମ୍ଭ। ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ ମହିଳାମାନେ ସମସ୍ତ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି। ଉଦ୍ୟୋଗ ଜଗତଠାରୁ ଆରମ୍ଭ କରି କର୍ପୋରେଟ୍ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଏବଂ ନେତୃତ୍ୱ ଦେଶକୁ ବିକାଶ ପଥରେ ଆଗେଇ ନେଉଛି। ଏହି ଅବସରରେ ରାଷ୍ଟ୍ରପତି ବେଟି ବଚାଓ ବେଟି ପଢ଼ାଓ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ମିଶନ ଶକ୍ତି ଭଳି ଯୋଜନାରେ ମହିଳାମାନଙ୍କୁ କିଭଳି ସଶକ୍ତ କରିପାରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ଆମର ଦେଶ ତେଜି ସେ ପ୍ରଗତି କରେ ଓ ନାଗରିକଙ୍କ ପୂର୍ଣ୍ଣ କ୍ଷମତା କା ରାଷ୍ଟ୍ର ହିତ ମେ ଉପଯୋଗ ହୋ ସକେ ଇସକେ ଲିଏ ଜରୁରୀ ହେ କି ହମ ନା କେବଲ ଆପଣ ବେଟିଓଙ୍କ ଉଚ୍ଚ ସ୍ୱପ୍ନେ ଦେଖନେ କେ ଲିଏ ପ୍ରେରିତ କରେ ବଲକି ଉନ୍ ସ୍ୱପ୍ନକୁ ପୁରା କରନେ କେ ଲିଏ ବି ହମ ଉନକେ କଦମ ସେ କଦମ ମିଲାକେ ସହଯୋଗ କରେ। ଭୟ ଔର ଭେଦଭାବ ସେ ମୁକ୍ତ ବାତାବରଣ ମେ ମହିଳା ରାଷ୍ଟ୍ର ନିର୍ମାଣ ମେ ଆପଣ ସର୍ବଶ୍ରେଷ୍ଠ ଯୋଗଦାନ ଦେ ସକତେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦେଶର ନାରୀ ଶକ୍ତିର ସଫଳତାକୁ ଗର୍ବର ଉତ୍ସ ବୋଲି କହିଛନ୍ତି। ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ମହିଳାମାନେ ପରିବର୍ତ୍ତନକାରୀ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଛନ୍ତି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
ରାଜ୍ୟର ସମସ୍ତ ସଦର ମହକୁମା ଏବଂ ଅନୁଷ୍ଠାନଗୁଡ଼ିକରେ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଜିଲ୍ଲା ଦେୱାନୀ ଓ ଫୌଜଦାରୀ ନ୍ୟାୟାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କଟକ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ, ବିଚାରପତି ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ର ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟାନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ। ମହିଳାମାନେ ସାମାଜିକ, ଅର୍ଥନୈତିକ ଓ ଆଇନଗତ ଅଧିକାରକୁ କିଭଳି ସାବ୍ୟସ୍ତ କରିପାରିବେ ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ନୂଆପଡ଼ା ଜିଲ୍ଲାରେ ମହିଳା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ଶିବିରର ଆୟୋଜନ କରାଯାଇ 391 ଜଣ ବାଳିକା ଓ ମହିଳାଙ୍କୁ ଆତ୍ମରକ୍ଷା, ଯୋଗ ଓ ଶାରୀରିକ ବ୍ୟାୟାମ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ 6 ଆରମ୍ଭ ହୋଇଥିବା 3 ବ୍ୟାପୀ ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ 2026 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନାରୀ ଶକ୍ତିକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ତାଳବଣିଆ ପଡ଼ିଆଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବାବଦରେ ପ୍ରାୟ 1,02,12,665 ଜଣ ମହିଳା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ 5,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ସରକାର ସାକାର କରୁଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟର ମହିଳା ସୁଭଦ୍ରା ଶକ୍ତିର ନିଚ୍ଛକ ପ୍ରତିଛବି। ମହିଳାଙ୍କ ସମୃଦ୍ଧି ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ। ଚଳିତ କିସ୍ତିରେ 2,13,000 ନୂତନ ହିତାଧିକାରୀ ସୁଭଦ୍ରା ଯୋଜନାର ଅର୍ଥରାଶି ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 3 କିସ୍ତିରେ 15,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ମହିଳାଙ୍କ ଜମା ଖାତାକୁ ହସ୍ତାନ୍ତର କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ପ୍ରାୟ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଜିଲ୍ଲାରେ 4,08,54 ଜଣ ମହିଳା ସୁଭଦ୍ରା ଯୋଜନା ଚତୁର୍ଥ ପର୍ଯ୍ୟାୟ ସହାୟତା ରାଶି ପାଇଛନ୍ତି। ଜିଲ୍ଲାର ମହିଳାଙ୍କୁ ସରକାର 210,42,70,000 ଟଙ୍କା ହସ୍ତାନ୍ତର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଆଗକୁ ନେବା ପାଇଁ ଆପଣମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ କରିବା, ମହିଳା ସଶକ୍ତିକରଣ ଜରିଆରେ ସାମାଜିକ ସୁରକ୍ଷା ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଆପଣ ବ୍ୟବସାୟକୁ କେମିତି ଭାବରେ ସୁନିଶ୍ଚିତ କରାଯିବ, ଜାତୀୟ ସ୍ତରର ବଜାରକୁ ଅନ୍ତର୍ଜାତୀୟ ବଜାର ନେଇପାରିବେ, ସେଥିପାଇଁ ସୁଭଦ୍ରା ଶକ୍ତି ମେଳା ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ କରାଯାଉଛି।
ଗତ 1.5 ବର୍ଷ ମଧ୍ୟରେ ପ୍ରାୟ 1 କୋଟି ମହିଳା ଏହି ଯୋଜନାର ଲାଭ ଉଠାଇଛନ୍ତି। ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି, ଯାହା ପରିବାର ଓ ସମାଜରେ ସେମାନଙ୍କୁ ନେତୃତ୍ୱ ନେବାର ଶକ୍ତି ପ୍ରଦାନ କରୁଛି। ସଶକ୍ତ ନାରୀ ଶକ୍ତି ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶାର ମୂଳଦୁଆ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରରେ ଖୁବ୍ ଶୀଘ୍ର CGHS ୱେଲନେସ୍ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂତନ କେନ୍ଦ୍ରର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପଦବୀ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି। ଏହି କେନ୍ଦ୍ର ଦ୍ୱାରା ସମ୍ବଲପୁରରେ କାର୍ଯ୍ୟରତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀ ଓ ସେବାନିବୃତ ପେନ୍ସନ୍ଭୋଗୀମାନେ ବିଶେଷ ଭାବେ ଉପକୃତ ହେବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁରରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ ଲୋକ ଅଧିକାର ଯାତ୍ରାକୁ ମାଲକାନଗିରି ଜିଲ୍ଲା ବସ୍ଷ୍ଟାଣ୍ଡଠାରେ ପାରମ୍ପରିକ ଗ୍ରାମ ସଭା ସମୂହ ପକ୍ଷରୁ ସ୍ୱାଗତ କରାଯାଇଛି। ଲୋକ ଅଧିକାର ଯାତ୍ରାର ସଭାପତି ପ୍ରଫୁଲ୍ଲ ସାମନ୍ତରାୟଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ବାଗୁରାଇ ଇଣ୍ଡୋର ଷ୍ଟାଡିୟମ ଓ ବାଗୁରାଇ ଖେଳ ପଡ଼ିଆଠାରେ ଅସ୍ମିତା ଖେଲୋ ଇଣ୍ଡିଆର ମେରା ଯୁବା ଭାରତ, ମାଇ ଭାରତ ଓ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାୟ ପ୍ରମୁଖ ଯୋଗଦେଇ ମାଇ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିବା 13-18 ବର୍ଷ ବୟସ ଏବଂ 18 ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ କୃତଜ୍ଞତା ଜଣାଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଜାତୀୟ ରଗ୍ବି ପ୍ରଥମ ଡିଭିଜନ ଟୁର୍ଣ୍ଣାମେଣ୍ଟରେ ଆଜି 2 କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ କ୍ୱାର୍ଟର ଫାଇନାଲ ଫ୍ୟୁଚର ହୋପ୍ ହାର୍ଲେ କ୍ୱିନ୍ସ ଓ ଚଣ୍ଡିଗଡ଼ ୟୁନାଇଟେଡ୍ ମଧ୍ୟରେ ଅପରାହ୍ନ 4:00 ଖେଳାଯିବ। ଦ୍ୱିତୀୟ କ୍ୱାର୍ଟର ଫାଇନାଲ CC&FC ଓ ରଗ୍ବି ୱାରିୟର୍ସ କେରଳ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି ପୁରୁଷ ପ୍ରି କ୍ୱାର୍ଟର ଫାଇନାଲରେ ଟିମ୍ ଏ ର 4 ଦଳ ଓ ଟିମ୍ ବି ର 4 ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ଆସନ୍ତା 13 ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦଳରେ 15 ଖେଳାଳି ରହିଛନ୍ତି। ପୁରୁଷ ବର୍ଗରେ 10 ଏବଂ ମହିଳା ବର୍ଗରେ 6 ଦଳ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଗତକାଲି ସୁଦ୍ଧା 16,33,036 ଜଣ ଚାଷୀଙ୍କଠାରୁ 69,00,000 ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ୱ ଖରିଫ ଧାନ ସଂଗ୍ରହ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ବାବଦରେ ସରକାର ପ୍ରାୟ 15,592 କୋଟି ଟଙ୍କା ଏବଂ ଅତିରିକ୍ତ ଭାବେ 4,811 କୋଟି ଟଙ୍କା ଚାଷୀମାନଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ସର୍ବାଧିକ ବରଗଡ଼ ଜିଲ୍ଲାରେ ପ୍ରାୟ 1,69,000 ଚାଷୀଙ୍କଠାରୁ 7,66,000 ଟନ୍ରୁ ଉର୍ଦ୍ଧ୍ୱ ଖରିଫ ଧାନ ସଂଗ୍ରହ କରାଯାଇଛି। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଠଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଏବଂ ନେତୃତ୍ୱ ଦେଶକୁ ବିକାଶ ପଥରେ ଆଗେଇ ନେଉଛି କହିଲେ ରାଷ୍ଟ୍ରପତି। ମହିଳାଙ୍କ ସମୃଦ୍ଧି ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ। 1,02,00,000 ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପୁରୀଠାରେ ପ୍ରଦାନ କରି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାତୀୟ ରଗ୍ବି ପ୍ରଥମ ଡିଭିଜନ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯିବ 2 କ୍ୱାର୍ଟର ଫାଇନାଲ ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।